ନମସ୍କାର, ମୁଁ ଟୁକୁନା ଖଟେଇ କହୁଛି ଗଞ୍ଜାମରୁ। ମୁଁ ଭିନ୍ନକ୍ଷମ ପିଲାମାନଙ୍କ ପାଇଁ ଆଉ ବ୍ୟକ୍ତି ବିଶେଷମାନଙ୍କ ପାଇଁ ମୁଁ କାମ କରିବା ପାଇଁ କାମ କରୁଛି। ଆଉ ମୁଁ କିଛି ସମାଜକୁ ମେସେଜ ଦେଉଛି ଯେ ଭିନ୍ନକ୍ଷମ ପିଲାମାନେ ବା ବ୍ୟକ୍ତିମାନେ ସରକାରଙ୍କ ଠାରୁ କିଛି ସୁବିଧା ସୁଯୋଗ ସେମାନେ ପାଇଥାନ୍ତି, ଯୋଉଟାକି ହଉଛି ସେମାନଙ୍କର ଅଧିକାର। ଆଉ ସେମାନେ ସମାଜରେ ଅବହେଳିତ ଅବସ୍ଥାରେ ଅଛନ୍ତି, ସେମାନଙ୍କୁ ମୁଖ୍ୟ ସ୍ରୋତକୁ ଆଣିବା ପାଇଁ ସମାଜ, ପରିବାର ଆଉ ବିଭିନ୍ନ ସଂସ୍ଥା ମାନଙ୍କର ଦାୟିତ୍ୱ ଅଛି। ତେଣୁ ଏଇ ବ୍ୟକ୍ତି ବିଶେଷ ମାନଙ୍କୁ ଆମର ହକ୍ ରେ ବଞ୍ଚିବା ପାଇଁ ସମସ୍ତେ ସୁଯୋଗ ଦେବା ଦରକାର।